ତୁମ୍ଭେ ତୁମ୍ଭର ଦୁଃଖର କଷ୍ଟର ବୋଝ ମୋ ଉପରେ ଲଦିଦିଅ। ମୋଠାରୁ ସୁଖ, ଶାନ୍ତି, ସମୃଦ୍ଧି, ଐଶ୍ୱର୍ଯ୍ୟ ଏସବୁ ନେଇଯାଅ। ସର୍ବଦା ସୁନାଗରିକ ହୁଅ, ନିଜ ମାତୃଭୂମିକୁ ଭଲ ପାଅ, ଅନ୍ୟର ମାତୃଭୂମିକୁ ସମ୍ମାନ ଦିଅ, କାହାରିକୁ ଘୃଣା କର ନାହିଁ, ନିଜ ମାତାଙ୍କୁ ଭୁଲ ନାହିଁ, କାରଣ ସେ ହେଉଛନ୍ତି ତୁମ୍ଭର ପ୍ରଥମ ଗୁରୁ। ଦ୍ୱିତୀୟ ଗୁରୁ ହେଉଛନ୍ତି ପିତା, ସେ କେତେ କଷ୍ଟ କରି ତୁମକୁ ଲାଳନ ପାଳନ କରି ମଣିଷ କରିଛନ୍ତି। ତୃତୀୟ ଗୁରୁ ହେଉଛନ୍ତି ତୁମ୍ଭର ଶିକ୍ଷାଦାତା, ଯିଏ ତୁମକୁ ଶିକ୍ଷାଦାନ କରି ଆଦର୍ଶ ମଣିଷରେ ପରିଣତ କରିଛନ୍ତି। ସବୁ ଦାନ ମଧ୍ୟରେ ଅର୍ଣ୍ଣଦାନ ଓ ବସ୍ତ୍ରଦାନ ଶ୍ରେଷ୍ଠ ଅଟେ, ଏହାକୁ କେବେ ହେଲେ ଭୁଲ ନାହିଁ। ଚନ୍ଦ୍ର ପରି ସ୍ଥିର ଓ ଉଜ୍ଜଳ ହୁଅ, ଦୁଃଖରେ ଅଧୈର୍ଯ୍ୟ ହୁଏ ନାହିଁ କି ସୁଖରେ ଉତ୍ଫୁଲ୍ଲିତ ହୁଅ ନାହିଁ। ନିଜେ କଷ୍ଟ ସହି ଯିଏ ପରର ଉପକାର କରେ, ବାବା ସର୍ବଦା ତାହା ଉପରେ ସନ୍ତୁଷ୍ଟ ଥାନ୍ତି। ବାବା ସବୁ ପ୍ରାଣୀମାନଙ୍କ ମଧ୍ୟରେ ବିରାଜମାନ, କେଉଁ ମୁହୂର୍ତ୍ତରେ କେଉଁ ବେଶରେ ତୁମ୍ଭ ନିକଟରେ ବିଦ୍ୟମାନ ହେବେ କେହି କହିପାରିବେ ନାହିଁ। ତେଣୁ ତୁମ୍ଭ ଦୁଆରକୁ ଆସିଥିବା ଭିକ୍ଷୁକକୁ ନିରାଶ ନ କରି କିଛି ଦାନ ଦେଇ ସନ୍ତୁଷ୍ଟରେ ବିଦାୟ ଦିଅ। ତିନି ଜଣକୁ କେବେ ଭୁଲିବ ନାହିଁ, ଋଣ, ବ୍ୟାଧି ଓ ସେବା, ତିନି ଜଣ ତୁମର ଉପକାରୀ ବନ୍ଧୁ। ତୁମ୍ଭର ଗଚ୍ଛିତ ଧନ, ପୁରାତନ ବିଶ୍ୱସ୍ତ କୁକୁର, ତୁମ୍ଭର ବୃଦ୍ଧା ପତ୍ନୀ, ତିନୋଟି ଜିନିଷ ଜୀବନରେ ଥରେ ଆସେ, ଯୌବନ, ଯଶ ଓ ସମ୍ପତ୍ତି। ବାବା ହେଉଛନ୍ତି କଳିଯୁଗର ଅବତାରୀ ମହାପୁରୁଷ, ପରମ ବ୍ରହ୍ମ, ପରମଯୋଗୀ, ଦୟାର ସାଗର, କରୁଣାର ସାଗର, ଜ୍ୟୋତିର୍ମୟ ବରଦାତା ଅଟନ୍ତି। ତାଙ୍କ ଉପରେ ଅଟଳ ବିଶ୍ୱାସ ରଖିଲେ ତୁମ୍ଭର ସବୁ ମଙ୍ଗଳ ହେବ। ସୂର୍ଯ୍ୟ ଯେପରି ଅନ୍ଧକାର ଦୂର କରି ପୃଥିବୀକୁ ଆଲୋକିତ କରନ୍ତି, ଠିକ୍ ସେହିପରି ତୁମ୍ଭର ସତ୍କର୍ମରେ ନିଜକୁ ଆଲୋକିତ କର। ନଦୀ, ନାଳ, ଝରଣା ଯେପରି ଏକ ଲୟରେ ସମୁଦ୍ରରେ ମିଶିବା ପାଇଁ ପ୍ରବାହିତ ହୁଅନ୍ତି, ଠିକ୍ ସେହିପରି ଆମେ ସମସ୍ତେ ଏକ ମନରେ, ଏକ ଧ୍ୟାନରେ, ଏକ ଲୟରେ ସେହି ସଚ୍ଚିଦାନନ୍ଦ ସଦ୍ଗୁରୁ ଶ୍ରୀଚରଣରେ ଲୀନ ହେବା ପାଇଁ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ। ମୁଁ ସମସ୍ତ ବିଶ୍ୱବ୍ରହ୍ମାଣ୍ଡର ନିୟନ୍ତ୍ରକ ଓ ସଞ୍ଚାଳନ ଅଟେ, ମୋ ଉତ୍ପତ୍ତି, ସ୍ଥିତି ଓ ସଂହାର ଅଟେ। ମୋର ଶରଣାପନ୍ନ ବ୍ୟକ୍ତିଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ସବୁ ପ୍ରାପ୍ତି ହୁଏ। ମୋର ଉପାସକ ଓ ଭକ୍ତମାନଙ୍କ କଲ୍ୟାଣ ପାଇଁ ମୁଁ ସର୍ବଦା ଚିନ୍ତିତ। ମୋର ଭକ୍ତମାନଙ୍କର କଷ୍ଟ ମୋର କଷ୍ଟ ଅଟେ, ମୁଁ ତାହା ସହ୍ୟ କରେ।